ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଓଡ଼ିଶା 2023-24 ଆର୍ଥିକ ବର୍ଷରେ 8.5% ଅଭିବୃଦ୍ଧି ହାସଲ କରିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ। ରେଳ ବଜେଟ୍ରେ ରାଜ୍ୟକୁ 10,586 କୋଟି ଟଙ୍କାର ଅନୁଦାନ। 68ଟି ରେଳ ଷ୍ଟେସନ ଅମୃତ ଭାରତ ଯୋଜନାରେ ସାମିଲ। ବିଧାନସଭାର ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ଏବଂ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ବିଧାନସଭାରେ ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ସରକାର 2023-24 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟରେ 2023-24 ବର୍ଷ ପାଇଁ ଓଡ଼ିଶାର ଅର୍ଥନୀତି 8.5% ଅଭିବୃଦ୍ଧି ହାସଲ କରିବା ନେଇ ଆକଳନ କରାଯାଇଛି। ସେହିଭଳି ରାଜ୍ୟର ମୁଣ୍ଡପିଛା ଆୟ 1,61,437 ଟଙ୍କାରେ ପହଞ୍ଚିଛି। 2015-16ରୁ 2019ରୁ 2021 ମଧ୍ୟରେ ରାଜ୍ୟରେ 62 ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ 3.5% ଅଭିବୃଦ୍ଧି ଆକଳନ କରାଯାଇଛି। ରିପୋର୍ଟରେ ଉଲ୍ଲେଖ ହୋଇଛି, ରାଜ୍ୟରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଓ ନିଯୁକ୍ତି ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟରେ ପର୍ଯ୍ୟଟନକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଅଧିକ ପୁଞ୍ଜି ବିନିଯୋଗ କରିବାର ଆବଶ୍ୟକତା ରହିଛି। ସେହିଭଳି ରାଜ୍ୟରେ 2022-23 ଆର୍ଥିକ ବର୍ଷରେ 141.4 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ରାଜ୍ୟରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ହୋଇଛି। 2022-23ରେ ରାଜ୍ୟରେ 10.5 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ସେହିଭଳି ଦେଶର ମୋଟ ଖଣିଜ ଉତ୍ପାଦନରେ ରାଜ୍ୟର 41.9% ଅବଦାନ ରହିଛି। 2022-23 ଆର୍ଥିକ ବର୍ଷରେ ରାଜ୍ୟର ଖଣିଜ ରାଜସ୍ୱ 38,075 କୋଟି ଟଙ୍କାରେ ପହଞ୍ଚିଛି। ରିପୋର୍ଟ ଅନୁସାରେ ରାଜ୍ୟ ଦେଶର 5ମ ବୃହତ୍ତମ ସଡ଼କ ନେଟୱାର୍କରେ ପରିଣତ ହୋଇଛି। ତେବେ ଦୁର୍ଗମ ଅଞ୍ଚଳରେ ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ବିଦ୍ୟାଳୟ ସ୍ତରରେ ରାଜ୍ୟର ମୋଟ ନାମଲେଖା ଅନୁପାତ ସର୍ବଭାରତୀୟ ହାରଠାରୁ କମ୍ ରହିଛି। 2014-15ରୁ 2021-22 ମଧ୍ୟରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାର 22.2%କୁ ହ୍ରାସ ପାଇଛି। ମହିଳା ସାକ୍ଷରତା କ୍ଷେତ୍ରରେ ରାଜ୍ୟରେ ଅଗ୍ରଗତି ହୋଇଛି। 2022-23 ଆର୍ଥିକ ବର୍ଷରେ ସାକ୍ଷରତା ହାର ବୃଦ୍ଧି ପାଇ 73.6%କୁ ପହଞ୍ଚିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ରେଳ ବଜେଟ୍ରେ ଓଡ଼ିଶା ପାଇଁ 10,586 କୋଟି ଟଙ୍କାର ଅନୁଦାନ ଦିଆଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏଥିସହ 68ଟି ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ସେ କହିଛନ୍ତି, ପୂର୍ବ ସରକାର ସମୟରେ ଓଡ଼ିଶାକୁ 838 କୋଟି ଟଙ୍କା ମିଳୁଥିଲା, ମାତ୍ର ବର୍ତ୍ତମାନ ଓଡ଼ିଶାକୁ ପୂର୍ବ ତୁଳନାରେ 12 ଗୁଣ ଅଧିକ ଅନୁଦାନ ମିଳୁଛି। ଓଡ଼ିଶାରେ ବର୍ତ୍ତମାନ 40ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଗତ 10 ବର୍ଷ ମଧ୍ୟରେ 427ଟି ଫ୍ଲାଇଓଭର ଏବଂ ଅଣ୍ଡରପାସ୍ ନିର୍ମାଣ ହୋଇଛି। ଏହା ସହିତ ଓଡ଼ିଶାରେ 70% ବିଦ୍ୟୁତିକରଣ ହୋଇଛି ବୋଲି ମନ୍ତ୍ରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ରେଲୱେ ପାଇଁ ଗୋଟେ ରେକର୍ଡ ଆଲୋକେସନ କରିଛନ୍ତି। ଯେଉଁଭଳି ଭାବରେ ଗତ 10 ବର୍ଷ ଭିତରେ ରେଲୱେର ଡେଭଲପମେଣ୍ଟ ହେଇ ଆସିଛି, ଏହି ବର୍ଷର ଯାହା ଆଲୋକେସନ ମାନ୍ୟ ମୋଦିଜୀ କରିଛନ୍ତି 10,586 କରୋଡ, ତତ୍ ସହିତ ପ୍ରୋଜେକ୍ଟର ଏକ୍ସିକ୍ୟୁସନ ବି ବହୁତ ବେଶୀ ଆଗେଇଲାଣି। ଓଡ଼ିଶାର ରେଲୱେ ନେଟୱାର୍କ 100% ଇଲେକ୍ଟ୍ରିଫାଏ ହେଇଯାଇଛି। 59 ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ରିଡେଭଲପ କରାଯାଉଛି। କେତେ ସ୍ପିଡ୍ରେ କାମ ଚାଲିଛି, ଆଉ ନର୍ଥ ରୁ ସାଉଥ, ଇଷ୍ଟ ରୁ ୱେଷ୍ଟ, ସେଣ୍ଟର, ପ୍ରତ୍ୟେକ କ୍ଷେତ୍ରରେ କାମ ଜୋରସୋରସେ ଚାଲିଛି। ନିଶ୍ଚିତ ଭାବେ ଗୁଡ଼ାଏ କାମଟା ଗୁଡ଼ାଏ ଷ୍ଟେସନ ସହିତ ମୁଁ ସ୍ୱୟଂ ଯାଇକି ଦେଖିଛି, ଭଲ ପ୍ରୋଗ୍ରେସ ଅଛି।
2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଲାଗି ମୋଟ 13,000 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବଜେଟ୍ରେ ଆଦିବାସୀ ସମ୍ପ୍ରଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା କରାଯାଇଛି। ଏହି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଥିବା ଆଦିବାସୀ ବହୁଳ 63,000 ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ। ଏହି ପଦକ୍ଷେପ ଦ୍ୱାରା 5 କୋଟି ଆଦିବାସୀ ଉପକୃତ ହେବେ ବୋଲି ଜଣାପଡ଼ିଛି। ସରକାରଙ୍କ ଏହି ପଦକ୍ଷେପ ପାଇଁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ସମନ୍ୱିତ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଭିତ୍ତିଭୂମି ବିକାଶ ଦିଗରେ ଏହି ଯୋଜନା ସହାୟକ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବିଧାନସଭାର ଉପବାଚସ୍କତି ଭାବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍କତି ସୁରମା ପାଢ଼ୀ ଆଜି ତାଙ୍କ ନାଁ ଗୃହରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଭୋଇଙ୍କୁ ପ୍ରଥମେ ସର୍ବସମ୍ମତିକ୍ରମେ ଉପବାଚସ୍କତି କରିବାକୁ ଗୃହରେ ପ୍ରସ୍ତାବ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ସମର୍ଥନ ଜଣାଇଥିଲେ। ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ତାଙ୍କୁ ସମର୍ଥନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ। ଉପବାଚସ୍କତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଭୋଇ ଗୃହର ମର୍ଯ୍ୟାଦା ରକ୍ଷା କରିବାରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 6,19,638 ପରିବାର ନୂତନ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ଆଜି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର 92,66,491 ପରିବାରର 3,25,93,875 ଲୋକ ସାମିଲ ଅଛନ୍ତି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3,15,237 ପରିବାରର 10 ଲକ୍ଷରୁ ଅଧିକ ପରିବାର ସାମିଲ ଅଛନ୍ତି। ଆବେଦନ ତାଲିକାରେ ଗଞ୍ଜାମ ଜିଲ୍ଲାରେ 1 ଲକ୍ଷରୁ ଅଧିକ ପରିବାର ଥିବାବେଳେ ବାଲେଶ୍ୱର ଜିଲ୍ଲାରେ 65,000ରୁ ଅଧିକ ଏବଂ କଟକ ଜିଲ୍ଲାରେ 50,000ରୁ ଅଧିକ ପରିବାର ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାତି 8:30 କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି ଆରମ୍ଭ ହୋଇଛି। ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ହେଉଛି। ଏହି ଗୁପ୍ତ ନୀତି ପ୍ରାୟ 4 ଘଣ୍ଟା ଧରି ଚାଲିବ। ଏଥିପାଇଁ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲା ପାଲଝରଠାରେ ଥିବା ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନଠାରେ ବିଦ୍ୟାଳୟଗୁଡ଼ିକରେ କିଚେନ୍ ଗାର୍ଡେନ୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସମେତ 25ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୋଗ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟଗୁଡ଼ିକରେ କିଚେନ୍ ଗାର୍ଡେନ୍ ପ୍ରତିଷ୍ଠା ପାଇଁ ଥିବା ସରକାରୀ ଯୋଜନା ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ସମ୍ଭଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ ଓ ନିୟମ, ଲିଙ୍ଗଗତ ଧାରଣା, ମାମଲା ପରିଚାଳନା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଲଘୁଚାପ ଜନିତ ବର୍ଷାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗତ 3 ଦିନ ହେବ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ନିର୍ବାହୀ ଅଧିକାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହରର ଖଦାଳ ସାହି, ହରିଜନ ସାହି ଆଦି ଅଞ୍ଚଳରେ ବର୍ଷାଜଳ ଜମି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ମୌସୁମୀ ସକ୍ରିୟ ରହିଥିବାରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 13ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା 2023-24 ଆର୍ଥିକ ବର୍ଷରେ 8.5% ଅଭିବୃଦ୍ଧି ହାସଲ କରିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ। ରେଳ ବଜେଟ୍ରେ ରାଜ୍ୟକୁ 10,586 କୋଟି ଟଙ୍କାର ଅନୁଦାନ। 59ଟି ରେଳ ଷ୍ଟେସନ ଅମୃତ ଭାରତ ଯୋଜନାରେ ସାମିଲ। ବିଧାନସଭାର ଉପବାଚସ୍କତି ଭାବେ ନିର୍ବାଚିତ ହେଲେ ତଳସେଡ଼ା ବିଧାୟକ ଭବାନୀ ଶଙ୍କର ଭୋଇ ଏବଂ ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।